ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ. ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ସମ୍ପର୍କିତ ତଦନ୍ତ ରିପୋର୍ଟ ଦାଖଲ କଲା ଡିଜିସିଏ. ଦେଶବ୍ୟାପୀ ପାଳନ କରାଯାଉଛି ଗୁରୁ ଗୋବିନ୍ଦ ସିଂଜୀଙ୍କ ପ୍ରକାଶ ପରବ. ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ଚଳିତ ଆସେସ୍ ସିରିଜ୍ର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ 4 wicketରେ ପରାସ୍ତ କଲା ଇଂଲଣ୍ଡ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଜାରି ରହିଛି. ଏହି ତିନିଦିନିଆ ସମ୍ମିଳନୀ ଜାତୀୟ ବିକାଶକୁ ପ୍ରାଥମିକତା ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ. ଦେଶର ମାନବ ସମ୍ବଳ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହିତ ଅନ୍ତର୍ଭୁକ୍ତି, ଭବିଷ୍ୟତ ପାଇଁ ପ୍ରସ୍ତୁତି, ଅଭିବୃଦ୍ଧି ସଂକ୍ରାନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ଏକୀକୃତ ଚିଠା ପ୍ରସ୍ତୁତ କରିବାରେ ଏହି ମଞ୍ଚ ଉପଯୋଗୀ ସାବ୍ୟସ୍ତ ହେବ। ସହଯୋଗମୂଳକ ସଂଘୀୟ ଦୃଷ୍ଟିକୋଣକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି କୁହାଯାଇଛି। ବିକଶିତ ଭାରତ ପାଇଁ ମାନବ ସମ୍ବଳ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସର୍ବୋତ୍ତମ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଯିବା ସହ ଏହାକୁ ଆପଣେଇବାରେ ମାର୍ଗଦର୍ଶନ ଉପରେ ସମ୍ମିଳନୀରେ ମତ ବିନିମୟ ହେବ। ଚଳିତ ବର୍ଷ 5 ପ୍ରମୁଖ କ୍ଷେତ୍ର ଉପରେ ଏହି ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ସେଗୁଡ଼ିକ ହେଉଛି ପ୍ରାରମ୍ଭିକ ଶୈଶବ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଦକ୍ଷତା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର। ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରସଙ୍ଗ ଆଧାରିତ 6 ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଯୁଗ୍ମ ମହାନିର୍ଦ୍ଦେଶକ ସଞ୍ଜୟ କେ ବ୍ରାହ୍ମଣେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ଆଧାରିତ ତଦନ୍ତ ରିପୋର୍ଟ ଦାଖଲ କରିଛି। ଦେଶବ୍ୟାପୀ ବ୍ୟାପକ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ପରିସ୍ଥିତିର ସମୀକ୍ଷା ଏବଂ ଯାଞ୍ଚ କରିବା ଲକ୍ଷ୍ୟ ନେଇ ଗତ 5 ଏହି କମିଟି ଗଠନ କରାଯାଇଥିଲା। କମିଟି ଏହାର ରିପୋର୍ଟ ଗତ ସନ୍ଧ୍ୟାରେ ଦାଖଲ କରିଛି। ସେ ବ୍ରାହ୍ମଣେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି 4 କମିଟିକୁ ଇଣ୍ଡିଗୋ ବିମାନ ସେବା ପ୍ରଦାନକାରୀ କମ୍ପାନୀର ମାନବ ସମ୍ବଳ ଉପଯୋଗ ଯୋଜନା, କାର୍ଯ୍ୟନିର୍ଘଣ୍ଟ ବ୍ୟବସ୍ଥା ଏବଂ ସେବା ପ୍ରଦାନ ନେଇ ବିଭିନ୍ନ ପରିସ୍ଥିତିର ଯାଞ୍ଚ କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଶିଖ୍ ସମ୍ପ୍ରଦାୟର 10ମ ତଥା ଶେଷ ଗୁରୁ ଗୁରୁ ଗୋବିନ୍ଦ ସିଂଜୀଙ୍କ 369ତମ ଜନ୍ମବାର୍ଷିକୀ ତଥା ପ୍ରକାଶ ପରବ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଅବସରରେ ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଗୁରୁ ଗୋବିନ୍ଦ ସିଂଜୀଙ୍କ ଅଦମ୍ୟ ସାହସ ଏବଂ ବୁଦ୍ଧିମତା ଲୋକଙ୍କୁ ଧାର୍ମିକ ଭାବନାର ସହ ବଞ୍ଚିବାକୁ ପ୍ରେରଣା ପ୍ରଦାନ କରିଛି। ନିଜ ଅନୁଗାମୀଙ୍କୁ ଗୁରୁଜୀ ନ୍ୟାୟ ଏବଂ ସ୍ୱାଭିମାନର ଆଦର୍ଶକୁ ରକ୍ଷା କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରକାଶ ପର୍ବ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଗୁରୁ ଗୋବିନ୍ଦ ସିଂଜୀଙ୍କ ସତ୍ୟ, ନ୍ୟାୟ, ଧାର୍ମିକ ଭାବନା ଏବଂ ନିର୍ଭୀକତା, ନମ୍ରତା ଭବିଷ୍ୟତ ପିଢ଼ିକୁ ପ୍ରେରଣା ପ୍ରଦାନ କରୁଛି। ଗୁରୁଜୀଙ୍କ ଶିକ୍ଷା ସମାଜରେ ସମାନତା, ନିଃସ୍ୱାର୍ଥପର ସେବା ଏବଂ କଲ୍ୟାଣର ମାର୍ଗଦର୍ଶନ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ସାହସ, କରୁଣା ଏବଂ ବଳିଦାନର ଏକ ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଗୁରୁ ଗୋବିନ୍ଦ ସିଂଜୀ। ତାଙ୍କ ସେବା ଏବଂ ନିଃସ୍ୱାର୍ଥପର କର୍ତ୍ତବ୍ୟ ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନ କରିଆସିଛି। ଏହି ଅବସରରେ ଶ୍ରୀ ମୋଦି ଚଳିତ ବର୍ଷ ଆରମ୍ଭରେ ଶିଖ୍ ସମ୍ପ୍ରଦାୟଙ୍କ ପବିତ୍ର ତୀର୍ଥସ୍ଥଳ ତଥା ଗୁରୁଜୀଙ୍କ ଜନ୍ମସ୍ଥାନ ତଖତ୍ ଶ୍ରୀ ହରମନ୍ଦର ଜୀ ପାଟନା ସାହିବକୁ ତାଙ୍କ ଗସ୍ତର ସ୍କୃତି ଉପରେ ଅବତାରଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ 128ତମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଥାଇଲାଣ୍ଡ ଓ କାମ୍ବୋଡିଆ ସେମାନଙ୍କର ବିବାଦୀୟ ସୀମାରେ ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଥାଇଲାଣ୍ଡର ଚାନ୍ଥାମରି ପ୍ରଦେଶର ଏକ ସୀମାବର୍ତ୍ତୀ ଚେକ୍ପଏଣ୍ଟରେ ଉଭୟ ଦେଶ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଥାଇଲାଣ୍ଡର ପ୍ରତିରକ୍ଷା ମନ୍ତ୍ରୀ ନାଥାପୋଲୋ ନାକ୍ପାଲଚି ଏବଂ କାମ୍ବୋଡିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଟି ସେହିୟା ଏହି ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି। ଉଭୟ ପକ୍ଷ ସେମାନଙ୍କର ସୀମା କମିଟିର ଏକ ସ୍ୱତନ୍ତ୍ର ବୈଠକ ଅବସରରେ ମିଳିତ ବିବୃତ୍ତିରେ ଏହା ଘୋଷଣା କରିଛନ୍ତି। ଗତ ଜୁଲାଇ ମାସରେ ଯୁଦ୍ଧବିରତି ଉଲ୍ଲଂଘନ ହେବା ପରେ ଚଳିତ ମାସ ଆରମ୍ଭରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଅଧିକ ତୀବ୍ର ହୋଇଥିଲା। ଉଭୟ ଦେଶର ସୀମାନ୍ତ ଅନ୍ତର୍ଗତ ଡାଙ୍ଗରେକ୍ ପର୍ବତମାଳା ନିକଟରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ହେବା ସହ ପ୍ରିୟାହଭିହ ନିକଟବର୍ତ୍ତୀ ମନ୍ଦିର ଅଞ୍ଚଳ ଉପରେ ଏହା ବେଶି କେନ୍ଦ୍ରୀଭୂତ ହୋଇଥିଲା। ଏହି ମନ୍ଦିର କାମ୍ବୋଡିଆର ଏବଂ ଆଖପାଖ ଜମି ଦାବି ନେଇ ସମାଧାନ ହୋଇନଥିବା ପ୍ରସଙ୍ଗ 1962 ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରଦାନ କରିଥିବା ରାୟରେ ଉଲ୍ଲେଖ ରହିଛି। ଏହି ସଂଘର୍ଷ ଯୋଗୁଁ ଉଭୟ ଦେଶର ସୀମାବର୍ତ୍ତୀ ଅଞ୍ଚଳର ବହୁ ନାଗରିକ ବିସ୍ଥାପିତ ହୋଇଛନ୍ତି। ସେହି ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ସହ ସଂଯମତା ଆଚରଣ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଉପରେ ଆସିଆନ୍ ରାଷ୍ଟ୍ରଗୋଷ୍ଠୀ ପରାମର୍ଶ ଦେଇଥିଲା। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆଜି ଶୁଣାଣି ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଏଥିପାଇଁ ମୋଟ 3,234 କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 2002 ଭୋଟର ତାଲିକା ଆଧାରରେ ଚଳିତ ସଂଶୋଧନ ପ୍ରକ୍ରିୟାରେ ତାଲିକାରେ ସଂଶ୍ଳିଷ୍ଟ ନଥିବା 32 ଲକ୍ଷ ଭୋଟରଙ୍କ ଶୁଣାଣି କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଶୁଣାଣି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ 4,500 ଅଧିକ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। କ୍ଷମତାପ୍ରାପ୍ତ କର୍ମଚାରୀ ବା ଅଧିକାରୀଙ୍କ ବ୍ୟତୀତ ଶୁଣାଣି କେନ୍ଦ୍ର ମଧ୍ୟକୁ ଅନ୍ୟ କାହାକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ପ୍ରତ୍ୟେକ ଶୁଣାଣି କେନ୍ଦ୍ରର ଭିଡ଼ିଓ ତଥ୍ୟ ସଂଗ୍ରହ କରାଯାଉଛି। ଆଧାରକାର୍ଡ ସହିତ 12 ସ୍ୱୀକୃତିପ୍ରାପ୍ତ ତଥ୍ୟ ମଧ୍ୟରୁ ଯେକୌଣସି ଗୋଟିକୁ ଶୁଣାଣି ସମୟରେ ଦାଖଲ କରିବାକୁ ଭୋଟରଙ୍କୁ ପରାମର୍ଶ ଦିଆଯାଇଛି। ନକଲି କିମ୍ବା ଜାଲ୍ ତଥ୍ୟ ଉପସ୍ଥାପନକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଅଗ୍ରୱାଲ ସତର୍କ କରାଇଛନ୍ତି। ଇଲେକ୍ଟ୍ରୋନିକ୍ସ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ପୂର୍ବରୁ ଭାରତ ସପ୍ତମ ସ୍ଥାନରେ ରହିଥିଲା। ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମୋବାଇଲ୍ ଉତ୍ପାଦନକାରୀ ଦେଶ ହୋଇଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଦେଶର ଅଭିବୃଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାପକ ଇକୋସିଷ୍ଟମ୍ ବିକାଶ ଦୃଷ୍ଟିକୋଣ ଆଧାର ଉପରେ ପର୍ଯ୍ୟବେସିତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ପିଏଲ୍ଆଇ ଯୋଜନା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବ୍ୟାପକତାକୁ ବୃଦ୍ଧି କରିବା ସହ ଏ କ୍ଷେତ୍ରରେ 13,475 କୋଟି ଟଙ୍କାର ନିବେଶ ବୃଦ୍ଧି ପାଇଛି। 980,000 କୋଟି ଟଙ୍କାର ଉତ୍ପାଦ ହୋଇଥିବା ବେଳେ ଗତ 5 ବର୍ଷ ମଧ୍ୟରେ 1,30,000 ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରସ୍ତୁତି ଯୋଜନା ଦେଶରେ ପରିବର୍ତ୍ତନକୁ ସମର୍ଥନ କରିବା ସହ ନିବେଶ ପ୍ରତିବଦ୍ଧତା ଏବଂ ଶିଳ୍ପ ଆତ୍ମବିଶ୍ୱାସକୁ ପ୍ରତିଫଳନ କରିଛି। ଚଳିତ ଇଂଲଣ୍ଡ ଅଷ୍ଟ୍ରେଲିଆ ଆସିସ୍ ସିରିଜ୍ର ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଛି। ଅଷ୍ଟ୍ରେଲିଆରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବକ୍ସିଂ ଡେରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ 4 ପରାସ୍ତ କରିଛି। ଦୀର୍ଘ 15 ବର୍ଷ ଏବଂ 18 ମ୍ୟାଚ୍ର ପ୍ରତୀକ୍ଷା ପରେ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ବିଜୟୀ ହୋଇଛି। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 152 ଏବଂ ଦ୍ୱିତୀୟ ଇନିଂସରେ 132 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ତା'ର ପ୍ରଥମ ଇନିଂସରେ 110 ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ 175 ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିପାରିଥିଲା। ଚଳିତ ଆସିସ୍ ସିରିଜ୍ର 5 ଟେଷ୍ଟ ମଧ୍ୟରୁ ପର୍ଥ, ବ୍ରିସବେନ୍ ଏବଂ ଆଡିଲିଡ୍ରେ ଇଂଲଣ୍ଡ ପରାସ୍ତ ହୋଇଥିବା ବେଳେ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ମାସ 4 ସିଡ୍ନୀଠାରେ ଖେଳାଯିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ। ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ସମ୍ପର୍କିତ ତଦନ୍ତ ରିପୋର୍ଟ ଦାଖଲ କଲା ଡିଜିସିଏ। ଦେଶବ୍ୟାପୀ ପାଳନ କରାଯାଉଛି ଗୁରୁ ଗୋବିନ୍ଦ ସିଂଜୀଙ୍କ ପ୍ରକାଶ ପରବ। ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ଚଳିତ ଆସିସ୍ ସିରିଜ୍ର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ 4 ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।